ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇଜ ହେଉଛେ ମହାବିଶୁବ ସଂକ୍ରାନ୍ତି। ଆଜିର୍ ଦିନ ବସନ୍ତ ଋତୁ ଶେଷ ହେଇକରି ଗ୍ରୀଷ୍ମ ଋତୁ ମୂଲ ହେସି। ତାତିର ମୁକାବିଲା ଲାଗି ପଣା ପିଇବାର ପରମ୍ପରା ରହିଛେ। ହେଥିଲାଗି ଆଜିର୍ ଦିନକେ ପଣା ସଂକ୍ରାନ୍ତି ଭାବେ ବି ପାଳନ କରାଯାଏସି। ଓଡ଼ିଆ ପାଞ୍ଜି ହିସାବେ ମହାବିଶୁବ ସଂକ୍ରାନ୍ତି ବଛରର ପହିଲା ଦିନ ହେଇଥିବାନୁ ଆଜିର୍ ଦିନକେ ଓଡ଼ିଆ ନୂଆ ବଛର ଭାବେ ପାଳନ କରାଯାଏସି। ବଛର ମୂଲ ହେଉଥିବାନୁ ଘରେ ଘରେ ଦେ ଦେବତାଙ୍କଠାରେ ଖାସ୍ ପୂଜା କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପବିତ୍ର ମହାବିଶୁବ ସଂକ୍ରାନ୍ତି ଆର୍ ଓଡ଼ିଆ ନବବର୍ଷର ପହିଲା ଦିନେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାବାର ସଙ୍ଗେ ଓଡ଼ିଶାକେ ଦେଶ ଶ୍ରେଷ୍ଠ ରାଇଜ କରବାର ଲାଗି ସଭେ ମନ ଦେଇକରି କାମ କରବାରକେ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହାବିଶୁବ ସଂକ୍ରାନ୍ତି ଆଉ ଓଡ଼ିଆ ନୂଆ ବଛର ଅବସରରେ ଓଡ଼ିଶା ଆଉ ପୃଥିବୀର ଚାରିକୋଟି ରହୁଥିବା ଓଡ଼ିଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଦକ୍ଷିଣ ଓଡ଼ିଶାନ ପଣା ସଂକ୍ରାନ୍ତି ଗୋଟେ ବଡ଼ ପର୍ବ। ଇତାକେ ମେରୁ ଯାତ୍ରା ବୋଲି ବି କୁହାଯାଏସି। ବିଶୁବ ସଂକ୍ରାନ୍ତି ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଛାମୁ ଯାତ୍ରା, ହିଙ୍ଗୁଳା ଯାତ୍ରା ଆର୍ ପଟୁଆ ଯାତ୍ରା ଭାବେ ପାଳନ କରାଯାଉଛି। ପ୍ରଭୁ ଶ୍ରୀରାମଙ୍କର ଭକ୍ତ ହନୁମାନଙ୍କର ଭିଲ୍ ଆଏ ଜନ୍ମଦିନ। ସାରା ଦେଶେ ପ୍ରଭୁ ଶ୍ରୀ ହନୁମାନ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସଥି ପାଳନ କରାଯାଉଛି। ରାଇଜେ ଆଜ ମହାବିଶୁବ ସଂକ୍ରାନ୍ତି ଆଉ ହନୁମାନ ଜୟନ୍ତୀ ପାଳନ ହେବା। ଏଥିଲାଗି ପୁଲିସ୍ ତରଫୁ ସାରା ରାଇଜେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ଅତି ସମ୍ବେଦନଶୀଳ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ ସହିତ 9 ଜିଲ୍ଲା ଉପରେ କଡ଼ା ନଜର ରଖାଯାଇଛି। ହନୁମାନ ଜୟନ୍ତୀ ଅବସରରେ ହେବାରକେ ଥିବା ଶୋଭାଯାତ୍ରାଥି ଆଇନ ଶୃଙ୍ଖଳା ରକ୍ଷା କରବାର ଲାଗି 200 ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହିତ 10 କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବାହିନୀ ଆଉ ର୍ୟାପିଡ୍ ଆକ୍ସନ ଫୋର୍ସ ସହିତ ଜିଲ୍ଲା ପୁଲିସ୍ ମୁତୟନ ହୋଇଛନ୍। ସେଆଡ଼େ ଶୋଭାଯାତ୍ରା ଯାଉଥିବା ଜାଗାମାନଙ୍କେ 650 ସିସିଟିଭି, ଏଆଇ କ୍ୟାମେରା ଆଉ 40 ଡ୍ରୋନ୍ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଗଲାକାଲି ଭୁବନେଶ୍ୱରନ ଥିବା ଡିଜିପିଙ୍କର କ୍ୟାମ୍ପ ଅଫିସ୍ନ ଇ ବାବଦେ ଗୋଟେ ଜରୁରୀ ବୈଠକ ହୋଇଯାଇଛି। ସେଆଡ଼େ ହନୁମାନ ଜୟନ୍ତୀ ପାଳନ ଆଉ ଶୋଭାଯାତ୍ରା ଲାଗି ଆଜି ସମ୍ବଲପୁର ସହର ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ମଧ୍ୟାହ୍ନ 3 ରାତି 11 ବଜେ ତକ ସହରର ଭିନ୍ ଭିନ୍ ପ୍ରବେଶ ପଥମାନଙ୍କେ ଗାଡ଼ି ଚଳାଚଳକେ ବନ୍ଦ ରଖାଯାଇଛି। ରାଜ୍ୟ ସରକାର ଓଡ଼ିଶା ଦିବସ ପାଳନ ଦିନ ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ, ଗୌରବ, ପରିଚୟ, କଳା, ସଂସ୍କୃତିକୁ ନେଇକରି ଏପ୍ରିଲ 1 ଆଜ ତକ୍ ଫି ଦିନେ ଗୋଟେ ଖାସ୍ ଢଙ୍ଗେ ଇତାକେ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର ଶେଷ ଦିନେ ଆଜ ମହାବିଶୁବ ସଂକ୍ରାନ୍ତି ଆଉ ଓଡ଼ିଆ ନୂଆ ବଛର ପାଳନ କରାଯିବା। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଭୁବନେଶ୍ୱର ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଓଡ଼ିଆ ନବବର୍ଷ ପାଳନ ସହିତ 14 ଧରିକରି ଚାଲିଥିବା ଓଡ଼ିଆ ପକ୍ଷର ଉଦ୍ଯାପନୀ ସମାରୋହ ହେବା। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ଭୁବନେଶ୍ୱର ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନ ସରକାରୀ ଛୁଟି ଥିବାନୁ ଆଜି ଶୁଣାଣି ବନ୍ଦ ରହିବା। ଆଇବା ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ କୁହାଯାଇଛି। ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଆଜି 135 ଜନ୍ମଦିନ। 1891 ମସିହା ଆଜିର ଦିନେ ବାବା ସାହେବ ମହାରାଷ୍ଟ୍ରନ ଜନ୍ମ ହୋଇଥିଲେ। ସେ ତିଆରି କରିଥିବା ସମ୍ବିଧାନ 1950 ମସିହା ଜାନୁଆରୀ ମାସ 26 ତାରିଖଟି ଦେଶରେ ଲାଗୁ କରାଯାଇଥିଲା। ଡକ୍ଟର ଆମ୍ବେଦକର ଦେଶର ପହିଲା ଆଇନମନ୍ତ୍ରୀ ଥିଲେ। ଦଳିତ ଆଉ ପଛୁଆ ବର୍ଗ ଲୋକମାନଙ୍କର ସ୍ୱାର୍ଥ ଆର୍ ସ୍ୱାଭିମାନ ଲାଗି ସେ ସବୁବେଳେ ଚେଷ୍ଟା କରୁଥିଲେ। ଏହି ମହାନ ନେତାଙ୍କର ଅବଦାନ ଲାଗି 1990 ମସିହାଥି ତାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନ ଦିଆଯାଇଥିଲା। ଆଜି ସକାଳବେଳା ଭୁବନେଶ୍ୱରଠାରେ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇକରି ଏଜି ଛକଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବେ। ଏ ଅବସରରେ ବେଲବୁଡ଼େ ଭୁବନେଶ୍ୱର ଜୟଦେବ ଭବନଠାରେ ହେବାରକେ ଥିବା ସାଧାରଣ ସଭାଥି ମୁଖ୍ୟମନ୍ତ୍ରୀଙ୍କ ସହିତ ବହୁତ ନେତାମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନଥି କେନ୍ଦ୍ରୀୟ ଓଡ଼ିଶା ଷ୍ଟେସନମାନଙ୍କର ପୁନର୍ବିକାଶ କାମ ମୂଲ ହୋଇଛି। ଇଥି ରେଢ଼ାଖୋଲ, ତାଲଚେର, ତାଲଚେର ରୋଡ, ମେରାମଣ୍ଡଳୀ, ଅନୁଗୁଳ, ଢେଙ୍କାନାଳ ଷ୍ଟେସନର ଉନ୍ନତିକରଣ କରାଯିବା। ସବୁ ଷ୍ଟେସନର ଉନ୍ନତି ଲାଗି 132 ଟଙ୍କା ବ୍ୟୟବରାଦ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବା ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିୟନ୍ସିପ୍ଥି ଆଜି ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବା। ଆଜି ପୁରୁଷ ବର୍ଗ ପହିଲା ସେମିଫାଇନାଲ୍ ମ୍ୟାଚ୍ଟି ପଞ୍ଜାବ ITBP ଆଉ 2 ସେମିଫାଇନାଲ୍ଟି BSF CRPF ଭିତରେ ମ୍ୟାଚ୍ ହେବା। ଆଇବା ହପ୍ତା ଶେଷ ତକ ରାଇଜେ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ଆଇବା 24 ଭିତରେ ରାଇଜର ବଡ଼ଭାଗୀ ଜିଲ୍ଲାନ ଧୁକାଗଡ଼ି ଆର୍ ବର୍ଷାର ଅନୁମାନ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ସହିତ 14 ଜିଲ୍ଲାନ ଧୁକାଗଡ଼ି ଆର୍ ବର୍ଷାକେ ନେଇକରି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।